ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତା 21 ତାରିଖ ସନ୍ଧ୍ୟାରେ ଝାରସୁଗୁଡ଼ାରେ ପହଞ୍ଚବେ। 22 ତାରିଖ ସକାଳେ ସମ୍ବଲପୁରର ଇଷ୍ଟଦେବୀ ମା' ସମଲେଇଙ୍କ ଦର୍ଶନ ପରେ ଶ୍ରୀ ଶାହା ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। 23 ତାରିଖ ଦିନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଶ୍ରୀ ଶାହା ଜଟଣୀଠାରେ ଦେଶର ଦ୍ୱିତୀୟ ଫରେନ୍ସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ରାଜ୍ୟରେ ରବି ଧାନ ବିକ୍ରି ପ୍ରକ୍ରିୟା ଲାଗି ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ଚାଷୀମାନେ ପଞ୍ଜୀକରଣ କରିପାରିବେ। ପ୍ରାଥମିକ କୃଷି ସମବାୟ ସମିତି, ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଜରିଆରେ ପଞ୍ଜୀକରଣ କରାଯାଇପାରିବ। ଗତବର୍ଷ ପଞ୍ଜୀକୃତ ହୋଇଥିବା ଚାଷୀମାନଙ୍କୁ ମଧ୍ୟ ଧାନ ବିକିବା ଲାଗି ଚଳିତ ବର୍ଷ ପୁଣି ଥରେ ପଞ୍ଜୀକରଣ କରିବାକୁ ପଡ଼ିବ। ଚାଷୀମାନେ ଏ ବାବଦରେ ଅଧିକ ସୂଚନା ଜାଣିବା ପାଇଁ 1967 ନମ୍ଘରକୁ ଟେଲିଫୋନ୍ କିମ୍ବା foododisha.in ୱେବ୍ସାଇଟ୍ରେ ସୂଚନା ପାଇପାରିବେ। ସରକାର ଆସନ୍ତା 1 ମାସ 1 ତାରିଖରୁ June 30 ପର୍ଯ୍ୟନ୍ତ ଚାଷୀମାନଙ୍କଠାରୁ ରବି ଧାନ କିଣିବେ। ବିଦ୍ୟାଳୟରେ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ 10% କମ୍ ତେଲ ବ୍ୟବହାର କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ ଏବଂ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପିଲାଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ମେଦବହୁଳତା ସମ୍ପର୍କରେ ଆଲୋଚନା କରିବା ପରେ ପିଏମ୍ ପୋଷଣ ଯୋଜନା ଅଧୀନରେ ଏହି ପରାମର୍ଶ ଦିଆଯାଇଛି। ବିଦ୍ୟାଳୟରେ ସୁସ୍ଥ ରୋଷେଇ ପଦ୍ଧତି ଗ୍ରହଣ କରିବାକୁ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖାଯାଇଥିବା ଜଣାପଡ଼ିଛି। ରାଜ୍ୟରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ଏବଂ ମଧ୍ୟବିତ୍ତ ପରିବାରଗୁଡ଼ିକୁ ରିହାତି ଦରରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଉଦ୍ଦେଶ୍ୟରେ 35 ଜନପୋଷଣ କେନ୍ଦ୍ର ଆରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ସେ କହିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହି କାର୍ଯ୍ୟକ୍ରମ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟେକ ପଞ୍ଚାୟତରେ ଆରମ୍ଭ କରିବେ। ରାଜ୍ୟରେ ଘରୋଇ ବିଦ୍ୟାଳୟରେ ଶିକ୍ଷା ଅଧିକାର ଆଇନ ଅଧୀନରେ ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ସଂଶୋଧିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତାକାଲି ମଙ୍ଗଳବାରଠାରୁ 20 ମାସ 20 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ପଞ୍ଜୀକରଣ ଆରମ୍ଭ ହେବ। 3 ତାରିଖରୁ 23 ତାରିଖ ମଧ୍ୟରେ ବ୍ଲକ୍ ଶିକ୍ଷାଧିକାରୀମାନେ ଯାଞ୍ଚ ପ୍ରକ୍ରିୟା ଶେଷ କରିବା ପରେ 24 ତାରିଖରେ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଆକାଂକ୍ଷୀ ଜିଲ୍ଲା କଳାହାଣ୍ଡିରେ ଆସନ୍ତା 30 ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତୋଦୟ ଗୃହ ଯୋଜନା କଳାହାଣ୍ଡି ଜିଲ୍ଲାରେ ଶୁଭାରମ୍ଭ କରିବେ। ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିବା ଲାଗି ଚଳିତ ବଜେଟ୍ରେ 7,550 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ୍ତ ଉଚ୍ଚ ବିଦ୍ୟାଳୟ ଶିବିରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବହେଳିତ ଅବସ୍ଥାରେ ଥିବା ଶିଶୁମାନଙ୍କୁ ଚିହ୍ନଟ କରି ଆଇନ ସହାୟତା ଯୋଗାଇ ଦେବା ସହ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଢେଙ୍କାନାଳ ଟେଲିକମ୍ ପରାମର୍ଶଦାତା କମିଟି ଅଧ୍ୟକ୍ଷ ତଥା ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଟେଲି ଯୋଗାଯୋଗ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। କପିଳାସ ପୀଠ ସମେତ ଜିଲ୍ଲାର ଗ୍ରାମାଞ୍ଚଳରେ ମୋବାଇଲ୍ ସେବା ଓ ଇଣ୍ଟରନେଟ୍ ବ୍ୟବସ୍ଥା ଲାଗି ସାଂସଦ ଶ୍ରୀ ପାଣି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବିଶିଷ୍ଟ ସାରସ୍ୱତ ସାଧକ ସ୍ୱର୍ଗତ ରମାକାନ୍ତ ରଥଙ୍କ ଆଜି ପୁରୀ ସ୍ୱର୍ଗଦ୍ୱାରରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ। ଗତକାଲି 91 ବର୍ଷ ବୟସରେ ଶ୍ରୀ ରଥଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଥିଲା। ରାଜ୍ୟରେ ଗତ 1 ସପ୍ତାହ ମଧ୍ୟରେ 2,586 ଜଙ୍ଗଲରେ ନିଆଁ ଲାଗିଥିବା ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି। ଗତମାସ 25 ତାରିଖରୁ ଚଳିତ ମାସ 4 ତାରିଖ ମଧ୍ୟରେ 1,172 ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି। ପ୍ରାୟ 24 ଜିଲ୍ଲାରେ ସୃଷ୍ଟି ହୋଇଥିବା ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଜନସାଧାରଣ ଉଦ୍ୟମ ଚଳାଇଛନ୍ତି। କନ୍ଧମାଳ ଜିଲ୍ଲାର ବନ୍ଧଗଡ଼ ପଞ୍ଚାୟତ ମିଲୁ ମହା ଗାଁର ଲିପିକା ମଲ୍ଲିକ ଦୀର୍ଘ 1 କିଲୋମିଟର ପର୍ଯ୍ୟନ୍ତ ଜଙ୍ଗଲ ନିଆଁ ଲିଭାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏ ସମ୍ପର୍କରେ ଲିପିକା ମଲ୍ଲିକ କହିଛନ୍ତି,
700 ମିଟର ପାଖାପାଖି ଲମ୍ବାରେ ଉପରକୁ ଜଳିଥିଲା ନିଆଁ। ଜଣେ ଅଛି, କ'ଣ କରିବି କ'ଣ ନାହିଁ ବୋଲି ଭାବିଲି, ତଳୁ ଷ୍ଟାର୍ଟ ହେଇଥିଲା, ସେଇଠୁ ପତ୍ର ଯାକ ସାଇଡ୍ କରି ଗଲୁ। ଯେତିକି ପର୍ଯ୍ୟନ୍ତ ପତ୍ର ଜଳୁଥିଲା ତାକୁ 2 ଫୁଟ ଛାଡ଼ିକି ଆମେ ପତ୍ର ଯାକ ସବୁ ସାଇଡ୍ କଲୁ। ତାପରେ ସେ ସେତିକି ତାର ଲିମିଟ୍ରେ ସେ ରହିକି ସବୁ ଜଳିଗଲା। ଉପରକୁ ପହଞ୍ଚିଲା ପରେ ଯୋଉ ପର୍ଯ୍ୟନ୍ତ ନିଆଁ ଲାଗିଥିଲା ସେଇଟାକୁ କଣ୍ଟ୍ରୋଲ କଲୁ। ଲିଭିଲା ପରେ ତାପରେ ଜଗିଲୁ କେତେ, ଏମିତି ଦେଖି ଆସିଲା ବେଳକୁ ପୁଣି ତଳେ ଦେଖିଲା ବେଳକୁ ତାକୁ ଯେତିକି ମାନେ ସେଟ୍ କରିଥିଲୁ ତାର ଲିମିଟ୍ଟା କି ପତ୍ର ତାକୁ ସେ ଓଭରକ୍ରସ୍ କରି ପଳେଇ ଆସିଥିଲା। ଠୁ ଆଉ ଥରେ ତାକୁ ମାନେ ଲିଭେଇଲୁ ଆଉ ତାପରେ ତଳକୁ ଆସିଲୁ ସବୁ ଲିଭିଲା ପରେ।
ନୂଆପଡ଼ା ଜିଲ୍ଲା ତାରବଡ଼ ଅଞ୍ଚଳରେ ଗତକାଲି କୁଆପଥର ବର୍ଷା ସହ ପବନ ବହିବାରୁ ବଡ଼ ବଡ଼ ଗଛଗୁଡ଼ିକ ଉପୁଡ଼ି ପଡ଼ିଥିବା ସମ୍ବାଦ ଆମର ହସ୍ତଗତ ହୋଇଛି। ଅଦିନିଆ ବର୍ଷା ଓ ଘୂର୍ଣ୍ଣିଝଡ଼ ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବା ସହ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଗତକାଲି ବୌଦ୍ଧରେ ସର୍ବାଧିକ ତାପମାତ୍ରା 43.6 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଜି ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ସୋନପୁର ଏବଂ ବୌଦ୍ଧ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।